ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ରହିଥିବ ବୋଲି ମୂର୍ଖ ବିଚାର ଜାଣ।
ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରାଜକୁମାରଙ୍କ ବିରୁଦ୍ଧ ଭାଗ ତିନି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ସେହି ସଦାପ୍ରଭୁ ପରମେଶ୍ୱର ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରାଜକୁମାରଙ୍କ ବିରୋଧ ଭାଗ ତିନି। ଭାଗ ଏକ, ଭାଗ ଦୁଇ ଆମେ ଆଲୋଚନା କରିସାରିଛେ, ଯେପରି ସଂସ୍କରଣ ଆଉ ରାଜକୁମାରମାନେ ସେହି ରୋମାନ୍ କ୍ୟାଥୋଲିକ୍ ବିରୁଦ୍ଧରେ ଚାଲିଛନ୍ତି ବା ପ୍ରୋଟେଷ୍ଟ କରୁଛନ୍ତି ତାହା ବିଷୟରେ ଆମେ ଆଗକୁ ଜାଣିଅଛୁ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢ଼ିବା। ସଂସ୍କରକୁ ପୃଥିବୀର ଶକ୍ତିଶାଳୀମାନଙ୍କ ଆଗରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ସୁସମାଚାରର ରାଜକୁମାରମାନେ ରାଜା ଫର୍ଡିନାଲ୍ଡଙ୍କ ଦ୍ୱାରା ଶୁଣାଣି ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ସେମାନଙ୍କୁ ସମ୍ରାଟ ତଥା ଚର୍ଚ୍ଚ ଏବଂ ରାଜ୍ୟର ଏକତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସେମାନଙ୍କର କାରଣ ଉପସ୍ଥାପନ କରିବାକୁ ଏକ ସୁଯୋଗ ଦିଆଯାଉଥିଲା। ସାମ୍ରାଜ୍ୟକୁ ବିଚଳିତ କରୁଥିବା ମତଭେଦକୁ ଶାନ୍ତ କରିବା ପାଇଁ ଚର୍ଲ୍ସ ଭି ପ୍ରୋଟେଷ୍ଟ ଅଫ୍ ପିଆର୍ସର ଏକ ବର୍ଷ ପରେ ଅକ୍ବର୍ଗରେ ଏକ ବୈଠକ କରିଥିଲେ, ଯାହା ଉପରେ ସେ ବ୍ୟକ୍ତିଗତ ଭାବରେ ଅଧ୍ୟକ୍ଷତା କରିବାକୁ ଇଚ୍ଛା କରିଥିଲେ। ସେଠାରେ ପ୍ରୋଟେଷ୍ଟାଣ୍ଟ ନେତାମାନଙ୍କୁ ଡକାଯାଇଥିଲା, ବଡ଼ ବିପଦ ସଂସ୍କାରକୁ ଧମକ ଦେଇଥିଲା, କିନ୍ତୁ ଏହାର ଓକିଲମାନେ ତଥାପି ଈଶ୍ୱରଙ୍କ ନିକଟରେ ସେମାନଙ୍କର କାର୍ଯ୍ୟ ଉପରେ ବିଶ୍ୱାସ କଲେ ଏବଂ ସୁସମାଚାରରେ ଦୃଢ଼ ହେବାକୁ ନିଜକୁ ପ୍ରତିଜ୍ଞା କରିଥିଲେ। ଶକ୍ଲୋନି ଚୟନକର୍ତ୍ତାଙ୍କ ତାଙ୍କ କାଉନସିଲ୍ ରୋମାନ ଟାଇଟ୍ରେ ବା ବୈଠକରେ ନ ଆସିବାକୁ ଅନୁରୋଧ କରାଯାଇଥିଲା। ସେମାନେ କହିଛନ୍ତି ଯେ ସମ୍ରାଟ ସେମାନଙ୍କୁ ଏକ ଫାନ୍ଦରେ ପକାଇବା ପାଇଁ ରାଜକୁମାରଙ୍କ ଉପସ୍ଥିତି ଆବଶ୍ୟକ କରନ୍ତି। ଶକ୍ତିଶାଳୀ ଶତ୍ରୁ ସହିତ ସହରର କାନ୍ଥରେ ନିଜକୁ ବନ୍ଦ କରିବା ସବୁକିଛି ବିପଦପୂର୍ଣ୍ଣ ନୁହେଁ କି? କିନ୍ତୁ ଅନ୍ୟମାନେ ଉତ୍ତମ ଭାବରେ ଘୋଷଣା କଲେ, ରାଜକୁମାରମାନେ କେବଳ ସାହସର ସହିତ ନିଜକୁ ସମର୍ପଣ କରନ୍ତୁ ଏବଂ ଈଶ୍ୱରଙ୍କ କାର୍ଯ୍ୟ ରକ୍ଷା ପାଇବା ପରମେଶ୍ୱର ବିଶ୍ୱାସ ଅଟନ୍ତି। ସେ ଆମକୁ ପରିତ୍ୟାଗ କରିବେ ନାହିଁ ବୋଲି ଲୁଥର ଏହିପରି କହିଛନ୍ତି ବୋଲି ସେମାନେ କହିଥିଲେ। ଚୟନକର୍ତ୍ତାଙ୍କ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ଅଗବର୍ଗ ପାଇଁ ଯାତ୍ରା ଆରମ୍ଭ କଲେ। ସମସ୍ତେ ତାଙ୍କ ବିପଦ ବିଷୟରେ ଜାଣିଥିଲେ ଏବଂ ଅନେକ ଦୁଃଖଦ ମୁଖ ଏବଂ ଅସୁବିଧାଜନକ ହୃଦୟ ସହିତ ଆଗକୁ ବଢ଼ିଥିଲେ। କିନ୍ତୁ ଲୁଥର, ଯିଏକି ସେମାନଙ୍କ ସହ କବର୍ଗ ପର୍ଯ୍ୟନ୍ତ ଯାଇଥିଲେ, ସେହି ଯାତ୍ରାର ଲେଖାଯାଇଥିବା ଭୋଜନ ଗାନ କରି ସେମାନଙ୍କର ବୁଡ଼ି ଯାଉଥିବା ବିଶ୍ୱାସକୁ ପୁନର୍ଜୀବିତ କରିଥିଲେ। ଏକ ଶକ୍ତିଶାଳୀ ଗଡ଼ ହେଉଛି ଆମର ଈଶ୍ୱର। ଅନେକ ଉଦ୍ଗଦନ ଫୋରବୋର୍ଡ଼ିଙ୍କୁ ବାଦ ଦିଆଗଲା, ଅନେକ ଭାରି ହୃଦୟ ହାଲୁକା ହେଲା ପ୍ରେରଣାଦାୟକ ପ୍ରଣସର ଶବ୍ଦରେ। ସଂସ୍କୃତ ରାଜକୁମାରମାନେ ବ୍ୟବସ୍ଥିତ ରୂପରେ ସେମାନଙ୍କର ମତର ଏକ ବିବୃତି ପାଇବା ପରେ ସ୍ଥିର କଲେ, ଶାସ୍ତ୍ରର ପ୍ରମାଣ ସହିତ ବୈଠକ ପୂର୍ବରୁ ଉପସ୍ଥାପନା କରିବେ ଏବଂ ଏହାର ପ୍ରତିଶ୍ରୁତିର କାର୍ଯ୍ୟ ଲୁଥର ମେନାଥନ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପାଇଁ ପ୍ରତିବଦ୍ଧ ଥିଲା। ଏହି ସ୍ୱୀକାରୋକ୍ତି ପ୍ରୋଟେଷ୍ଟାଣ୍ଟମାନଙ୍କ ଦ୍ୱାରା ସେମାନଙ୍କ ବିଶ୍ୱାସର ଏକ ଅଭିବ୍ୟକ୍ତି ଭାବରେ ଗ୍ରହଣ କରାଯାଉଥିଲା ଏବଂ ସେମାନେ ସେମାନଙ୍କ ନାମକୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ଯୋଡ଼ିବା ପାଇଁ ଏକତ୍ରିତ ହୋଇଥିଲେ। ଏହା ଏକ ମହାନ ଏବଂ ଚେଷ୍ଟା ସମୟର ଥିଲା। ସଂସ୍କାରମାନେ ଅନୁରୋଧ କରିଥିଲେ ଯେ ସେମାନଙ୍କର କାରଣ ରାଜନୈତିକ ପ୍ରଶ୍ନରେ ଜଡ଼ିତ ଲଜ୍ଜିତ ହେବା ଉଚିତ ନୁହେଁ। ସେମାନେ ଅନୁଭବ କଲେ ଯେ ସଂସ୍କାର ଈଶ୍ୱରଙ୍କ ବାକ୍ୟକୁ ଆସୁଥିବା ପ୍ରଭାବ ବ୍ୟତୀତ ଅନ୍ୟ କୌଣସି ପ୍ରଭାବ ପ୍ରୟୋଗ କରିବା ଉଚିତ ନୁହେଁ। ଯେହେତୁ ଖ୍ରୀଷ୍ଟିଆନ ରାଜକୁମାରମାନେ ସ୍ୱୀକାର ରକ୍ତିରେ ହସ୍ତଗତ କରିବାକୁ ଆଗକୁ ବଢ଼ୁଥିଲେ, ମେଲାନାଥ୍ୟଥିରେ ହସ୍ତକ୍ଷେପ କରି କହିଥିଲେ, ଧର୍ମଶାସ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ଏହିସବୁ ପ୍ରସ୍ତାବ ହେବା, ଆସନ୍ତୁ ପୃଥିବୀର ଶକ୍ତିଶାଳୀ ଲୋକମାନଙ୍କ ଅଧିକାରକୁ ସଂରକ୍ଷଣ କରିବା। ସସ୍କନିଙ୍କ ଜନ ଉତ୍ତର ହେଲା ଦେଲେ, ଈଶ୍ୱର ମୋତେ ବାରଣ କରନ୍ତୁ ଯେ ତୁମେ ମୋତେ ବାଦ ଦିଅ, ମୋର ମୁକୁଟ ବିଷୟରେ ନିଜକୁ କଷ୍ଟ ନ ଦେଇ ମୁଁ ଯାହା ଠିକ୍ ତାହା କରିବାକୁ ସଂକଳ୍ପବଦ୍ଧ। ମୁଁ ପ୍ରଭୁଙ୍କ ସ୍ୱୀକାର କରିବାକୁ ଇଚ୍ଛା କରେ। ମୋର ନିର୍ବାଚିତ ଟୋପି ଏବଂ ମୋର ତ୍ରୁଟି ମୋ ପାଇଁ ଯୀଶୁଖ୍ରୀଷ୍ଟଙ୍କ କୃଶ ପରି ମୂଲ୍ୟବାନ ନୁହେଁ। ଏହିପରି କହି ସେ ନିଜ ନାମ ଲେଖିଲେ। ଅନ୍ୟ ଜଣେ ରାଜକୁମାର କଲମ ନେବା ବେଳେ କହିଥିଲେ, ଯଦି ମୋର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ମାନ ଆବଶ୍ୟକ ହୁଏ, ତେବେ ମୁଁ ମୋର ସାମଗ୍ରୀ ଏବଂ ଜୀବନକୁ ଛାଡ଼ିଦେବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କହିଛନ୍ତି, ବନ୍ଧୁ, ଏହିପରି କି ମୁଁ ମୋର ବିଷୟ ଏବଂ ମୋର ରାଜ୍ୟକୁ ତ୍ୟାଗ କରିବାକୁ ଚାହେଁ, ବରଂ ମୋ ପିତାଙ୍କ କର୍ମଚାରୀଙ୍କ ଦେଶ ଛାଡ଼ି ଏହି ସ୍ୱୀକାର ରକ୍ତିରେ ଥିବା ଅନ୍ୟ ଦତ୍ତ ଗ୍ରହଣ କରିବା ଅପେକ୍ଷା ମୁଁ ତ୍ୟାଗ କରିବି ବୋଲି ସେ କହିଥିଲେ। ଈଶ୍ୱରଙ୍କ ସେହି ଲୋକମାନଙ୍କ ବିଶ୍ୱାସ ଏବଂ ସାହସ ଏହିପରି ଥିଲା, ବନ୍ଧୁ, ସେହି ସମୟରେ ନିର୍ଦ୍ଦିଷ୍ଟ ସମୟ ସମ୍ରାଟଙ୍କ ନିକଟରେ ହାଜର ହେବାକୁ ଆସିଲା। ତାଙ୍କ ସିଂହାସନରେ ବସିଥିବା ଚର୍ଲ୍ସ ଭି ଚୟନକର୍ତ୍ତା ଏବଂ ରାଜକୁମାରଙ୍କ ଦ୍ୱାରା ଘେରି ରହି ପ୍ରୋଟେଷ୍ଟାଣ୍ଟ ସଂସ୍କାରଙ୍କୁ ଦର୍ଶକ ଦେଇଥିଲେ। ସେମାନଙ୍କ ବିଶ୍ୱାସର ସ୍ୱୀକାର କରାଯାଇଥିଲା। ସେହି ଅଗଷ୍ଟ ସଭାରେ ସୁସମାଚାର ସତ୍ୟର ସ୍ପଷ୍ଟ ଭାବରେ ଦର୍ଶାଇ ଯାଇଥିଲା ଏବଂ ପୋପ୍ ଚର୍ଚ୍ଚର ତ୍ରୁଟି ଦର୍ଶାଇଥିଲା। ଠିକ୍ ସେହି ଦିନକୁ ସଂସ୍କାରକ ସର୍ବଶ୍ରେଷ୍ଠ ଦିନ ଏବଂ ଖ୍ରୀଷ୍ଟିଆନ ଏବଂ ମାନବ ଜାତିର ଇତିହାସର ସବୁଠାରୁ ଗୌରବମୟ ଦିନ ଭାବରେ ଘୋଷିତ କରାଯାଇଥିଲା। ମାତ୍ର କିଛି ବର୍ଷ ବିତିଗଲା ନି ୱେଟନବର୍ଗର ଜାତୀୟ ପରିଷଦ ସମ୍ମୁଖରେ ୱମ୍ସରେ ଏକାକୀ ଠିଆ ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ଥାନରେ ସାମ୍ରାଜ୍ୟର ସମ୍ରାଟ ତଥା ଶକ୍ତିଶାଳୀ ରାଜକୁମାରମାନେ ଥିଲେ। ଲୁଥରଙ୍କ ଅଗ୍ରବର୍ଗରେ ହାଜର ହେବାକୁ ବାରଣ କରାଯାଇଥିଲା, କିନ୍ତୁ ସେ ତାଙ୍କ କଥା ଏବଂ ପ୍ରାର୍ଥନା ଦ୍ୱାରା ଉପସ୍ଥିତ ଥିଲେ। ସେ ଲେଖିଛନ୍ତି, ମୁଁ ଅତ୍ୟଧିକ ଆନନ୍ଦିତ ଏବଂ ମୁଁ ଏହି ଘଟଣା ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଛି ଯେଉଁଥିରେ ଖ୍ରୀଷ୍ଟ ଏପରି ଦୃଷ୍ଟାନ୍ତମୂଳକ ସ୍ୱୀକାରକାରୀଙ୍କ ଦ୍ୱାରା ସର୍ବସାଧାରଣରେ ଉନ୍ନତ ହୋଇଥିଲେ ଏବଂ ଏକ ଗୌରବମୟ ସଭାରେ। ଏହିପରି ଶାସ୍ତ୍ର କହେ, ଗୀତ ସଂହିତା 119 ଛୟାଳିଶରେ ସେ କହେ ଗୀତ ସଂହିତା 119:46 ଆମେ ଏହିପରି ପାଉଛୁ, ବନ୍ଧୁ ମୁଁ ତୁମର ସାକ୍ଷା ବିଷୟରେ କହିବି ରାଜକୁମାରଙ୍କ ଆଗରେ ବୋଲି ସେ କହି ଲେଖା ଯାଇଅଛି। ପାଉଲଙ୍କ ସମୟରେ ଯେଉଁ ସୁସମାଚାର ପାଇଁ ସେ କାରାଗାରରେ ଥିଲେ ତାହା ସାମ୍ରାଜ୍ୟର ରାଜକୁମାର ଓ ସମ୍ରାନ୍ତମାନଙ୍କ ଆଗରେ ଅଣାଯାଇଥିଲା। ତେଣୁ ଏହି ଅବସରରେ ଯାହା ସମ୍ରାଟଙ୍କ ନମ୍ବରରୁ ପ୍ରଚାର କରିବାକୁ ବାରଣ କରିଥିଲେ ତାହା ରାଜପ୍ରସାଦରୁ ଘୋଷିତ ହେଲା, ଯାହା ଅନେକ ସେବକମାନଙ୍କ ପାଇଁ ଶୁଣିବାକୁ ଅଯୋଗ୍ୟ ବୋଲି ଭାବିଲେ। ସାମ୍ରାଜ୍ୟର ମାଲିକ ଏବଂ ପ୍ରଭୁମାନେ ଆଶ୍ଚର୍ଯ୍ୟ ହୋଇ ଶୁଣିଥିଲେ। ରାଜା ଏବଂ ମହାନ ବ୍ୟକ୍ତିମାନେ ଶ୍ରୋତା ଥିଲେ। ମୁକୁଟ ପିନ୍ଧିଥିବା ରାଜକୁମାରମାନେ ପ୍ରଚାରକ ଥିଲେ ଏବଂ ଉପଦେଶଟି ଈଶ୍ୱରଙ୍କ ରାଜ୍ୟ ସତ୍ୟ ଥିଲା, ଜଣେ ଲେଖକ କହନ୍ତି। ଏହିପରି ପ୍ରେରିତ ଯୁଗରୁ କୌଣସି ବଡ଼ କାର୍ଯ୍ୟ କିମ୍ବା ଚମତ୍କାର ସଂସ୍କାର କରାଯିବ ନାହିଁ ବୋଲି ସେଠି ଆମେ ପାଉଅଛୁ। ଲୁଥରନ୍ ଯାହା କହିଛନ୍ତି ତାହା ସତ୍ୟ, ଆମେ ଏହାକୁ ଅସ୍ୱୀକାର କରିପାରିବୁ ନାହିଁ ବୋଲି ଜଣେ ପାପିଷ୍ଟ ବିଶ୍ୱାସ ଘୋଷଣା କରିଛନ୍ତି। ଚୟନକର୍ତ୍ତା ଏବଂ ତାଙ୍କ ସହଯୋଗୀ ଦ୍ୱାରା କରାଯାଇଥିବା ସ୍ୱୀକାରୋକ୍ତି କାରଣକୁ ଆପଣ ଖଣ୍ଡନ କରିପାରିବେ କି ବୋଲି ସେ କହିଥିଲେ। ଅନ୍ୟ ଜଣେ ଡକ୍ଟର ଲୁକ୍ ପଚାରିଲେ ପ୍ରେରିତ ଓ ଭବିଷ୍ୟତ ଭକ୍ତମାନଙ୍କ ଲେଖା ସହିତ ନା ଉତ୍ତର ଥିଲା, କିନ୍ତୁ ପିତୃଗଣ ଏବଂ ପରିଷଦମାନଙ୍କ ସହିତ ହଁ ପ୍ରଶ୍ନକର୍ତ୍ତା ଉତ୍ତର ଦେଲେ। ମୁଁ ବୁଝିଛି ଆପଣଙ୍କ ଅନୁଆଇ ଲୁଥରନ୍ ଶାସ୍ତ୍ରର ଅଛନ୍ତି ଏବଂ ଆମେ ବାହାରେ ବୋଲି ସେ କହିଥିଲେ। ଜର୍ମାନୀରେ କେତେକ ରାଜକୁମାର ସଂସ୍କୃତ ବିଶ୍ୱାସରେ ଜିତିଲେ। ସମ୍ରାଟ ନିଜେ ଘୋଷଣା କଲେ ଯେ ପ୍ରୋଟେଷ୍ଟାଣ୍ଟ ପ୍ରବନ୍ଧଗୁଡ଼ିକ କେବଳ ସତ୍ୟ। ଏହି ସ୍ୱୀକାର ଅନେକ ଭାଷାରେ ଅନୁବାଦ କରାଯାଇଥିଲା ଏବଂ ସମଗ୍ର ୟୁରୋପରେ ପ୍ରସାରିତ ହୋଇଥିଲା ବୋଲି ଆମେ ଦେଖୁଅଛୁ, ଏବଂ ପରବର୍ତ୍ତୀ ପିଢ଼ିରେ ଏହା ବିଶ୍ୱାସର ଅଭିବ୍ୟକ୍ତି ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା। ଈଶ୍ୱରଙ୍କ ବିଶ୍ୱସ୍ତ ସେବକମାନେ ଏକାକୀ ପରିଶ୍ରମ କରୁନଥିଲେ ବନ୍ଧୁ, ଉଚ୍ଚ ସ୍ଥାନରେ ଆଚର୍ଯ୍ୟ ଶକ୍ତି ଏବଂ ଦୁଷ୍ଟ ଆତ୍ମା ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ବେଳେ ପ୍ରଭୁ ତାଙ୍କ ଲୋକମାନଙ୍କ ପରିତ୍ୟାଗ କଲେ ନାହିଁ ବନ୍ଧୁ। ସେମାନଙ୍କ ଆଖି ଖୋଲା ଯାଇଥାନ୍ତା, ସେମାନେ ଈଶ୍ୱରଙ୍କ ଉପସ୍ଥିତି ଏବଂ ସାହାଯ୍ୟର ଚିହ୍ନଟ ପ୍ରମାଣ ଭାବରେ ପୁରାତନ ଭବିଷ୍ୟତ ଭକ୍ତାଙ୍କୁ ପ୍ରଦାନ କରିଥିଲେ ଆଉ କରିଥାନ୍ତେ। ଯେତେବେଳେ ଇଲିସାୟର ସେବକ ନିଜ ମାଲିକକୁ ଘେରି ରହିଥିବା ଶତ୍ରୁ ସୈନ୍ୟ ବାହିନୀକୁ ଦେଖାଗଲେ ବା ଦେଖାଇଲେ ଏବଂ ରକ୍ଷା ପାଇବା ପାଇଁ ସମସ୍ତ ଯୁଗର କାଟିଦେଲେ, ଭବିଷ୍ୟତ ଭକ୍ତା ପ୍ରାର୍ଥନା କଲେ, ପ୍ରଭୁ ମୁଁ ବିନୟ କରୁଛି ସେ ଆଖି ଖୋଲ ଯେପରି ସେ ଦେଖିବେ। ଏହିପରି ଆମେ ଦ୍ୱିତୀୟ ରାଜା ବୋଲି 6:17 ପାଉଅଛୁ। ଏବଂ ଦେଖ ପର୍ବତ ରଥ ଏବଂ ଅଗ୍ନି ଘୋଡ଼ାରେ ପରିପୂର୍ଣ୍ଣ ଥିଲା। ସ୍ୱର୍ଗର ସୈନ୍ୟମାନେ ଈଶ୍ୱରଙ୍କ ବ୍ୟକ୍ତିଙ୍କୁ ରକ୍ଷା କରିବା ପାଇଁ ସ୍ଥିର ହୋଇଥିଲେ ବୋଲି ଆମେ ଦେଖୁଅଛୁ। ଏହିପରି ଭାବରେ ଦୂତମାନେ ସଂସ୍କାରଙ୍କ କାରଣରେ ଶ୍ରମିକମାନଙ୍କୁ ଜଗି ରହିଥିଲେ ବୋଲି ଆମେ ଦେଖୁଛୁ। ଲୁଥରଙ୍କ ଦ୍ୱାରା ଅଧିକ ଦୃଢ଼ ଭାବରେ ପରିଚାଳିତ ନୀତି ମଧ୍ୟରୁ ଗୋଟିଏ ହେଲା ଯେ ସଂସ୍କାରକୁ ସମର୍ଥନ କରିବା ପାଇଁ ଧର୍ମ ନିରପେକ୍ଷ ଶକ୍ତିର କୌଣସି ଉପାୟ ରହିବା ଉଚିତ ନୁହେଁ ଏବଂ ଏହାର ପ୍ରତିରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ପ୍ରତି ଆବେଦନ କରିବା ଉଚିତ ନୁହେଁ। ସେ ଆନନ୍ଦିତ ହେଲେ ଯେ ସାମ୍ରାଜ୍ୟର ରାଜକୁମାରମାନେ ସୁସମାଚାର ସ୍ୱୀକାର କଲେ, କିନ୍ତୁ ଯେତେବେଳେ ସେମାନେ ଏକ ପ୍ରତିରକ୍ଷା ଲିଗାରେ ଏକଜୁଟ ହେବାକୁ ପ୍ରସ୍ତାବ ଦେଲେ ସେ ଘୋଷଣା କଲେ ଯେ ସୁସମାଚାର ଶିକ୍ଷା କେବଳ ଈଶ୍ୱରଙ୍କ ଦ୍ୱାରା ରକ୍ଷା କରାଯିବା ଉଚିତ। ଯେତେ କମ୍ ବ୍ୟକ୍ତି କାର୍ଯ୍ୟରେ ହସ୍ତପକ୍ଷ କଲେ ତାହାଙ୍କ ପାଇଁ ଈଶ୍ୱରଙ୍କ ହସ୍ତପକ୍ଷ ଅଧିକ ଚମତ୍କାର ହେବ। ତାଙ୍କ ମତରେ ପରମେଶ୍ୱର ଦିଆଯାଇଥିବା ସମସ୍ତ ରାଜନୈତିକ ସତର୍କତା ଅଯୋଗ୍ୟ ଭୟ ଏବଂ ପାପପୂର୍ଣ୍ଣ ଅବିଶ୍ୱାସର କାରଣ ବୋଲି ଦର୍ଶାଇଥିଲା। ବନ୍ଧୁ, ଯେତେବେଳେ ଶକ୍ତିଶାଳୀ ଶତ୍ରୁମାନେ ସଂସ୍କାରିତ ବିଶ୍ୱାସକୁ ଧ୍ୱଂସ କରିବାକୁ ଏକତ୍ରିତ ହେଲେ ଏବଂ ହଜାର 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 ଖଣ୍ଡା ଏହାକୁ ଖଣ୍ଡନ କରିବାକୁ ଲାଗିଲା। ଲୁଥର ଲେଖିଲେ ଏହିପରି ବନ୍ଧୁ, ଶୟତାନ ନିଜର କ୍ରୋଧ ପ୍ରକାଶ କରୁଛି, ଧର୍ମହୀନ ପଣ୍ଡିତ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଆମକୁ କ୍ଷୁଦ୍ଧ ଧମକ ଦିଆଯାଉଛି। ବିଶ୍ୱାସ ଏବଂ ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ ସିଂହାସନ ସମ୍ମୁଖରେ ବୀରତ୍ପତ୍ର ସହ ଯୁଦ୍ଧ କରିବାକୁ ଲୋକଙ୍କୁ ଉତ୍ସାହିତ କରା, ଯାହାଦ୍ୱାରା ଆମ ଶତ୍ରୁମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରାଜିତ ହୋଇ ଶାନ୍ତିରେ ବାଧିତ ହେବେ। ଆମର ମୁଖ୍ୟ ଇଚ୍ଛା, ଆମର ମୁଖ୍ୟ ପରିଶ୍ରମ ହେଉଛି ପ୍ରାର୍ଥନା। ଲୋକମାନଙ୍କୁ ଜଣାନ୍ତୁ ଯେ ସେମାନେ ବର୍ତ୍ତମାନ ଖଡ଼୍ଗର ଧାର ଏବଂ ଶୈତାନର କ୍ରୋଧର ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ପ୍ରାର୍ଥନା କରିବାକୁ ଦିଅନ୍ତୁ ବୋଲି ସେ ଲେଖିଥିଲେ। ପୁନଶ୍ଚ ପରବର୍ତ୍ତୀ ସମୟରେ ସଂସ୍କାରିତ ରାଜକୁମାରଙ୍କ ଦ୍ୱାରା ଚିନ୍ତା କରାଯାଇଥିବା ଲିଗ୍ ବିଷୟରେ ଲୁଥର ଘୋଷଣା କରିଥିଲେ ଯେ ଏହି ଯୁଦ୍ଧରେ ନିୟୋଜିତ ଏକମାତ୍ର ଅସ୍ତ୍ର ଆତ୍ମାର ଖଣ୍ଡା ହେବା ଉଚିତ। ସେ ସକ୍ନିକ ଚୟନକର୍ତ୍ତାଙ୍କ ଲେଖିଛନ୍ତି, ଏହିପରି ଆମେ ଆମର ବିବେକ ଉପରେ ପ୍ରସ୍ତାବିତ ମିଳିତ ମଞ୍ଜୁରକୁ ଅନୁମୋଦନ କରିବାକୁ କରିପାରିବୁ ନାହିଁ। ଆମର ସୁସମାଚାର ଗୋଟିଏ ବୁନ୍ଦା ରକ୍ତ ଢାଲିବା ଦେଖିବା ଅପେକ୍ଷା ଆମେ ଦଶଥର ମରିବୁ। ଆମର ଅଂଶହତ୍ୟାର ମେଷ ଶାବକ ପରି ହେବ, ଖ୍ରୀଷ୍ଟଙ୍କ କୃଷ ବହନ କରିବାକୁ ହେବ। ତୁମର ଉଚ୍ଚତା ଭୟ ବିନା ହେଉ, ଆମର ପ୍ରାର୍ଥନା ଦ୍ୱାରା ଆମର ସମସ୍ତ ଶତ୍ରୁମାନଙ୍କ ଅପେକ୍ଷା ଆମେ ଅଧିକ ପ୍ରାର୍ଥନା କରିବୁ ବୋଲି ସେ ଲେଖିଥିଲେ। କେବଳ ତୁମର ଭାଇମାନଙ୍କ ରକ୍ତରେ ହାତ ଦାଗ ଦେବାକୁ ଦିଅ ନାହିଁ ବୋଲି ସେ କହିଲେ। ଯଦି ସମ୍ରାଟ ଆମକୁ ତାଙ୍କ ଟ୍ରିବ୍ୟୁନାଲରେ ସମର୍ପଣ କରିବାକୁ ଆବଶ୍ୟକ କରନ୍ତି, ତେବେ ଆମେ ହାଜର ହେବାକୁ ପ୍ରସ୍ତୁତ। ତୁମେ ଆମର ବିଶ୍ୱାସକୁ ରକ୍ଷା କରିପାରିବ ନାହିଁ। ପ୍ରତ୍ୟେକ ନିଜ ନିଜ ବିପଦ ଏବଂ ବିପଦରେ ବିଶ୍ୱାସ କରିବା ଉଚିତ ବୋଲି ସେ କହିଥିଲେ। ବନ୍ଧୁ, ପ୍ରାର୍ଥନାର ଗୁପ୍ତ ସ୍ଥାନକୁ ଶକ୍ତି ଆସିଲା, ଯାହା ମହାନ ସଂସ୍କାରର ଜଗତକୁ ଥରାଇ ଦେଇଥିଲା। ସେଠାରେ ପବିତ୍ର ଶାନ୍ତିର ସହିତ ପ୍ରଭୁଙ୍କ ସେବକମାନେ ତାଙ୍କ ପ୍ରତିଜ୍ଞାଗୁଡ଼ିକର ପଥର ଉପରେ ପାଦ ରଖିଲେ। ଅର୍ଗବର୍ଗରେ ସଂଗ୍ରାମ ସମୟରେ ଲୁଥର ଅତି କମରେ 3 ଘଣ୍ଟା ପ୍ରାର୍ଥନା କରି ଗୋଟିଏ ଦିନ ବିତି ନଥିଲା ଏବଂ ଅଧ୍ୟୟନ ପାଇଁ ସବୁଠାରୁ ଅନୁକୂଳ ଲୋକମାନଙ୍କ ମଧ୍ୟରୁ ସେମାନଙ୍କୁ ଘଣ୍ଟା ଚୟନ କରାଯାଇଥିଲା। ତାଙ୍କ ଚାମ୍ବରର ବା କୋଠରୀରୁ ଗୋପନୀୟତାରେ ସେ ଈଶ୍ୱରଙ୍କ ଆଗରେ ଆଦର, ଭୟ ଏବଂ ଭରସା ପରି ବାକ୍ୟରେ ସେପରି ଜଣେ ବନ୍ଧୁଙ୍କ ସହ କଥା କହନ୍ତି ବାକ୍ୟ ଶୁଣିବାକୁ ପାଇଥିଲେ। ସେ କହିଥିଲେ, ବନ୍ଧୁ, ଏହିପରି ମୁଁ ଜାଣେ ଯେ ତୁମେ ଆମର ପିତା ଏବଂ ଆମର ପରମେଶ୍ୱର ଏବଂ ତୁମ୍ଭେ ନିଜ ସନ୍ତାନମାନଙ୍କ ନିର୍ଯାତନାମାନଙ୍କ ଛିନ୍ନ ଛତ୍ର କରିବ, କାରଣ ତୁମ୍ଭେ ଆମମାନଙ୍କ ସହିତ ବିପଦରେ ପଡ଼ିଛ। ଏହି ସମସ୍ତ ବିଷୟ ତୁମର ଏବଂ କେବଳ ତୁମର ପ୍ରତିବନ୍ଧକ ଦ୍ୱାରା ଆମେ ଏହା ଉପରେ ହାତ ରଖିଛୁ। ହେ ପିତା, ଆମକୁ ରକ୍ଷା କର। ଚିନ୍ତା ଏବଂ ଭୟର ଭାଗରେ ଭାଙ୍ଗି ପଡ଼ିଥିବା ମେଲନାଥଙ୍କୁ ସେ ଲେଖିଛନ୍ତି ଏହିପରି, ବନ୍ଧୁ, ଖ୍ରୀଷ୍ଟଙ୍କଠାରେ ଅନୁଗ୍ରହ ଏବଂ ଶାନ୍ତି। ମୁଁ କହୁଛି ଖ୍ରୀଷ୍ଟଙ୍କଠାରେ ଏବଂ ଜଗତର ନୁହେଁ, ଆମେନ୍। ମୁଁ ଅଧ୍ୟାତ୍ମିକ ଘୃଣା ସହିତ ଘୃଣା କରେ ସେହି ଚରମ ଯତ୍ନ ଯାହା ତୁମକୁ ଘ୍ରାସ କରେ। ଯଦି କାରଣ ଅନ୍ୟାୟ, ଏହାକୁ ପରିତ୍ୟାଗ କର। ଯଦି ଏହାର କାରଣ ଯଥାର୍ଥ, ତେବେ ଆମେମାନେ ବିନା ଭୟ ଶୋଇବାକୁ ଆଦେଶ ଦେଉଥିବା ବ୍ୟକ୍ତିଙ୍କ ପ୍ରତିଜ୍ଞାକୁ କାହିଁକି ବିଶ୍ୱାସ କରିବା? ଖ୍ରୀଷ୍ଟ ନ୍ୟାୟ ଏବଂ ସତ୍ୟର କାମ କରିବାକୁ ଇଚ୍ଛା କରିବେ ନାହିଁ? ସେ ବଞ୍ଚନ୍ତି, ସେ ରାଜ କରନ୍ତି, କେବଳ ଆମର କ'ଣ ଭୟ ଅଛି? ପରମେଶ୍ୱର ତାଙ୍କର ସେବକମାନଙ୍କ କ୍ରନ୍ଦନ ଶୁଣିଲେ। ସେ ଏହି ଜଗତର ଅନ୍ଧକାରର ଶାସକମାନଙ୍କ ବିରୁଦ୍ଧରେ ସତ୍ୟ ବଜାୟ ରଖିବା ପାଇଁ ରାଜକୁମାର ଏବଂ ମନ୍ତ୍ରୀମାନଙ୍କୁ ଅନୁଗ୍ରହ ଏବଂ ସାହସ ଦେଇଥିଲେ। ବନ୍ଧୁ, ସଦାପ୍ରଭୁ କହନ୍ତି ଏହିପରି, ଦେଖ ମୁଁ ସିଓନର ଏକ ମୁଖ୍ୟ ମୂଳ ଦୁଆ ରଖିଛି, ମନୋନୀତ ମୂଲ୍ୟବାନ ଏବଂ ଜୀବ ତାହାଙ୍କ ଉପରେ ବିଶ୍ୱାସ କରେ ଯେ ଲଜ୍ଜିତ ହେବ ନାହିଁ ବୋଲି। ପ୍ରୋଟେଷ୍ଟାଣ୍ଟ ସଂସ୍କୃତମାନେ ଖ୍ରୀଷ୍ଟଙ୍କ ଉପରେ ନିର୍ମାଣ କରିଥିଲେ ଏବଂ ନର୍କର ଫାଟକ ସେମାନଙ୍କ ବିରୁଦ୍ଧରେ ଜିତି ପାରିଲା ନାହିଁ। ବନ୍ଧୁ ବନ୍ଧୁ, ଏହିପରି ଆମେ ସେହି ରାଜକୁମାରଙ୍କ ଯେଉଁ ବିଦ୍ରୋହୀ ରାଜକୁମାରଙ୍କ ବିରୋଧ ବିଷୟରେ ଆମେ ଦେଖୁଅଛୁ କିପରି ପ୍ରଭୁ ସେମାନଙ୍କୁ ସାହାଯ୍ୟ କରିଥିଲେ, ଆଉ କିପରି ସେମାନେ ସାହସରେ ସେହି ବୈଠକରେ ପ୍ରଭୁଙ୍କୁ ସାକ୍ଷାତ ଦେଇଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ଆମେ ନିଜେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା, ଯେପରି ଆମମାନେ ମଧ୍ୟ ସେହି ଧୈର୍ଯ୍ୟ ସାହସ ପାଇପାରିବା, ଯେପରି ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିପାରିବେ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତମାନଙ୍କୁ ଶୁଣେଇଲେ ସେହି ବାକ୍ୟ ଅନୁସାରେ ଯେପରି ଆମେ ଚାଲିପାରିବୁ, ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India ର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍। आपणकर मोबाइल प्ले स्टोर को जानतु आउ टाइप करंतु द वॉइस ऑफ होप आउ डाउनलोड करंतु। ईश्वर आपणको आशीर्वाद करंतु। धन्यवाद।